ନମସ୍କାର, ଆମର ପଥ ପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଆନ୍ତରିକ ପ୍ରୀତି ଶୁଭେଚ୍ଛା ଜ୍ଞାପନ କରୁଅଛୁ। ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଆତ୍ମିକ ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ। ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ପ୍ରିୟ ଶ୍ରୋତା ବନ୍ଧୁ, ଆମ୍ଭମାନଙ୍କର ତ୍ରାଣକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଏ। ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମର ଅଂଶୀବା ନିମନ୍ତେ ଆପଣଙ୍କୁ ସ୍ୱାଗତ କରେ। ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବା ନିମନ୍ତେ ଆପଣଙ୍କର ଆଗ୍ରହ ଓ ଉତ୍ସାହକୁ ଦେଖି ଆମେ ମଧ୍ୟ ବିଶେଷ ଖୁସି। ଆପଣଙ୍କ ନିମନ୍ତେ ଆମେ ପ୍ରାର୍ଥନା କରୁଅଛୁ, ସେହି ପ୍ରଭୁ ଯୀଶୁ ନିଶ୍ଚିତ ଭାବରେ ଆପଣଙ୍କୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଇବେ। ସେ ଆପଣଙ୍କର ସମସ୍ତ ସମସ୍ୟା ସମାଧାନ କରିବେ ଏବଂ ସେ ଆପଣଙ୍କର ଦୁଃଖ ଦୂର କରିବେ, କାରଣ ସେ ଆମମାନଙ୍କର ପ୍ରତିକାର ବିଶ୍ୱସ୍ତ ପରମେଶ୍ୱର। ସେ କେବେ ହେଲେ ଆପଣଙ୍କୁ ନିରାଶ କରିବେ ନାହିଁ। ତେଣୁ ଆସନ୍ତୁ ସେହି ବିଶ୍ୱାସ ରଖି ଆମେ ପ୍ରଭୁଙ୍କଠାରେ ସ୍ଥିର ରହିବା, ଆଉ ପ୍ରଭୁ ମଧ୍ୟ ଆଜି ତାଙ୍କର ବାକ୍ୟ ମଧ୍ୟ ଦେଇ ଆମମାନଙ୍କୁ ଯାହା ଶିକ୍ଷା ଦେବା ପାଇଁ ଯାଉଅଛନ୍ତି, ସେହି ଶିକ୍ଷାକୁ ଆମମାନଙ୍କ ହୃଦୟ ମଧ୍ୟରେ ଗ୍ରହଣ କରି ତଦନୁଯାୟୀ ଆମେ ତାହାଙ୍କର ହେବା ନିମନ୍ତେ ଓ ତାହାଙ୍କଠାରେ ସଂଯୁକ୍ତ ହୋଇ ରହିବା ନିମନ୍ତେ ଆମମାନେ ଚେଷ୍ଟା କରିବା। ତେବେ ଆସନ୍ତୁ ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟକୁ ଯିବା ପୂର୍ବରୁ ପ୍ରାର୍ଥନାର ସହିତ ପ୍ରଭୁ ଯୀଶୁଙ୍କର ନିକଟବର୍ତ୍ତୀ ହେବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ। ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ। ଯେତେ ଶ୍ରୋତାବନ୍ଧୁମାନେ ଆଜି ଏହି କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ପ୍ରଭୁ ରେଡିଓ ପାଖରେ ଅପେକ୍ଷା କରି ବସିଅଛନ୍ତି, ପ୍ରଭୁ ତୁମେ ପ୍ରତ୍ୟେକଙ୍କର ହୃଦୟକୁ ଜାଣୁଛ, ପ୍ରତ୍ୟେକଙ୍କର ମନକୁ ଜାଣୁଛ। ହଁ ପ୍ରଭୁ, ତୁମେ କେବଳ ସେମାନଙ୍କ ମନ ମଧ୍ୟରୁ ସେହି ସମସ୍ତ ଦୁଃଖ ଚିନ୍ତା ତୁମେ ଦୂର କରି ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ବାସ୍ତବ ଶାନ୍ତି ଆନନ୍ଦ ଦିଅ। ଆଉ ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ପ୍ରତ୍ୟେକ ହୃଦୟରେ କଥା କହି ଆମମାନଙ୍କୁ ଅଧିକରୁ ଅଧିକ ତୁମର ନିକଟବର୍ତ୍ତୀ କରାଅ। ଆତ୍ମିକ ଜୀବନରେ ପ୍ରଭୁ ତୁମେ ଆମମାନଙ୍କୁ ବର୍ଦ୍ଧିଷ୍ଣୁ କରାଅ ଏବଂ ସୈତାନ ସମସ୍ତ ପ୍ରକାର ମନ୍ଦ ପରୀକ୍ଷା ପ୍ରଲୋଭନରୁ ତୁମେ ଆମମାନଙ୍କୁ ଦୂରେଇ ରଖି ଏହି ଜଗତ ମଧ୍ୟରେ ଏକ ବିଜୟୀ ଜୀବନଯାପନ କରିବା ନିମନ୍ତେ ଏବଂ ତୁମର ମହତ୍ ଅଭିମତକୁ ସଫଳ କରିବା ନିମନ୍ତେ ତୁମେ ଆମମାନଙ୍କୁ ସାହାଯ୍ୟ କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆଜି ଆମେ ପରମ ଗୀତ ଦୁଇ ପର୍ବର 9 ପଦରୁ ଆରମ୍ଭ କରି 17 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦେବାକୁ ଚାହେଁ ଯେ ଗତ ପାଠରେ ଆମେ ଦେଖିଥିଲୁ କନ୍ୟା ବରଙ୍କର ଆଗମନର ଅପେକ୍ଷାରେ ରହିଅଛନ୍ତି ଓ ସେ ଅତି ଉତ୍କଣ୍ଠାର ସହିତ ତାଙ୍କର ଫେରିବା ପଥକୁ ଚାହିଁ ରହିଛନ୍ତି। ସେ ଦୂରରୁ ତାଙ୍କ ପ୍ରିୟତମଙ୍କର ସ୍ୱର ଶୁଣିବାକୁ ପାରୁଅଛନ୍ତି ଓ ତାଙ୍କର ଆଗମନକୁ ଲକ୍ଷ୍ୟ କରୁଅଛନ୍ତି। ସେ ତାଙ୍କର ପ୍ରିୟତମଙ୍କୁ ପର୍ବତଗଣ ଉପରେ କୁଦି କୁଦି ଉପପର୍ବତଗଣ ଉପରେ ଡେଇଁ ଡେଇଁ ଆସୁଥିବାର ଲକ୍ଷ୍ୟ କରିବାକୁ ପାରୁଅଛନ୍ତି। ଆଉ ବର୍ତ୍ତମାନ ତାଙ୍କର ପ୍ରିୟତମ ଅତି ନିକଟବର୍ତ୍ତୀ, ସେ ପ୍ରାଚୀର ପଛପାଖେ ଠିଆ ହେଉଅଛନ୍ତି। ଦେଖନ୍ତୁ 2 ପର୍ବର 9 ପଦରେ ଲେଖା ଅଛି, ମୋର ପ୍ରିୟତମ ହରିଣ ଓ ତରୁଣ ମୃଗତୁଲ୍ୟ, ଦେଖ ସେ ଆମମାନଙ୍କ ପ୍ରାଚୀର ପଛେ ଠିଆ ହେଉଅଛନ୍ତି, ସେ ଝରକାରେ ଅନାଉଅଛନ୍ତି, ସେ ଜାଲି ପରଦା ବାଟେ ଆପଣଙ୍କୁ ଦେଖାଉଅଛନ୍ତି। ସେ ଆଜି ପ୍ରାଚୀର ପଛପାଖେ ଛିଡ଼ା ହୁଅନ୍ତି, ସେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରିବା ନିମନ୍ତେ ଚାଲିଯାଇଛନ୍ତି। ଓ ଆମେମାନେ ଏହି ଜଗତରେ ଅଛୁ। ଏହା ଏହିପରି ଏକ ସମୟ ପରି ଯେଉଁ ସମୟରେ କି ସେ ସେହି ପାଞ୍ଚ ହଜାର ପୁରୁଷଙ୍କୁ ଖୁଆଇ ପରିତୃପ୍ତ କରାଇବା ପରେ ପ୍ରାର୍ଥନା କରିବା ନିମନ୍ତେ ପାହାଡ଼ ଉପରକୁ ଚାଲିଗଲେ ଓ ତାଙ୍କର ଶିଷ୍ୟମାନେ ସେହି ଗାଲିଲି ସମୁଦ୍ରର ଝଡ଼ ମଧ୍ୟରେ ରହିଥିଲେ, ସେହିପରି ଆଜି ମଧ୍ୟ ଘଟୁଅଛି। ମୁଁ ଏହି ଜଗତରେ ଏକ ଝଡ଼ ମଧ୍ୟରେ ରହିଅଛି ଓ ସେ ସେହି ଉର୍ଦ୍ଧ୍ୱରେ ପିତା ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରିଅଛନ୍ତି। ସେ ପ୍ରାଚୀରର ଅପର ପାର୍ଶ୍ୱରେ ଅଛନ୍ତି ଓ ସୂର୍ଯ୍ୟ ତଳେ ପ୍ରତ୍ୟେକ ବିଷୟ ଆମମାନଙ୍କୁ ତାଙ୍କଠାରୁ ଦୂରେଇ ରଖିବା ନିମନ୍ତେ ଚେଷ୍ଟା କରେ। ଜଗତ, ଶାରୀରିକ ଅଭିଳାଷ ଓ ଶୈତାନ ଆମମାନଙ୍କୁ ଖ୍ରୀଷ୍ଟଙ୍କ ସହଭାଗିତାରୁ ଦୂରେଇ ରଖିବା ନିମନ୍ତେ ଚେଷ୍ଟା କରେ। ମାତ୍ର ସେ ସେଦିନ ଯକ୍ଷଙ୍କୁ ଯେଉଁପରି କହିଥିଲେ, ଆଜି ମଧ୍ୟ ସେ ଆମମାନଙ୍କୁ କହନ୍ତି, ଶୀଘ୍ର ଓହ୍ଲାଇ ଆସ, କାରଣ ଆଜି ମଧ୍ୟ ଅବଶ୍ୟ ତୁମ୍ଭ ଘରେ ରହିବାକୁ ହେବ। ସେ ଆଜି ମଧ୍ୟ ଆମ୍ଭମାନଙ୍କ ମଧ୍ୟକୁ ଆସି ଆମ୍ଭମାନଙ୍କ ସହିତରେ ବସି ଭୋଜନ କରିବାକୁ କହନ୍ତି, ଯେପରିକି ସେ ସେଦିନ ସେହି ବୃଦ୍ଧ କରଗ୍ରାହୀ ଗୃହରେ ପ୍ରବେଶ କରି ତାହା ସହିତ ବସି ଭୋଜନ କରିଥିଲେ। ଆପଣ ଯଦି ତାହାଙ୍କୁ ନିଜର ହୃଦୟ ରୂପକ ଗୃହକୁ ଆମନ୍ତ୍ରଣ କରନ୍ତି, ତାହେଲେ ସେ ଆପଣଙ୍କ ମଧ୍ୟକୁ ଆସି ଆପଣଙ୍କ ସହିତରେ ସହଭାଗିତା ସ୍ଥାପନ କରିବେ। ଏ ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କ ବିଷୟ ନେଇ ବାପ୍ତିଜକ ଯୋହନ ଏହିପରି କହନ୍ତି, ଆପଣମାନଙ୍କ ମଧ୍ୟରେ ଜଣେ ଛିଡ଼ା ହୋଇଅଛନ୍ତି ଯାହାଙ୍କୁ କି ଆପଣମାନେ ଜାଣନ୍ତି ନାହିଁ, ଆଉ ଆଜି ଜଗତ ମଧ୍ୟ ତାହାଙ୍କୁ ଜାଣେ ନାହିଁ। ସେ ସେହି ପ୍ରାଚୀର ପଛପାଖେ ଅଛନ୍ତି, ଯାହାକି ଶିଥିଳତାର ପ୍ରାଚୀର, ଈଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହାଚରଣର ପ୍ରାଚୀର, ଏକ ପାପର ପ୍ରାଚୀର। ବର୍ତ୍ତମାନ ଆମେ ସେହି ପ୍ରେମିକଙ୍କର ବାହୁଡ଼ି ଆସିବାର ଗୀତଟିକୁ ଲକ୍ଷ୍ୟ କରିବା। ଦୁଇ ପର୍ବର ଦଶରୁ ତେର ପଦ ମଧ୍ୟରେ ଲେଖା ଅଛି, ମୋହର ପ୍ରିୟତମ କଥା କହିଲେ ଓ ସେ ମୋତେ କହିଲେ, ହେ ମୋହର ପ୍ରିୟେ, ମୋର ସୁନ୍ଦରୀ, ଉଠ ବାହାରି ଆସ, କାରଣ ଦେଖ ଶୀତକାଳ ଗତ ହେଲା, ବୃଷ୍ଟି ଶେଷ ହୋଇଗଲା, ଭୂମିରେ ପୁଷ୍ପ ପ୍ରସ୍ଫୁଟିତ ହେଉଅଛି, ପକ୍ଷୀଗଣର ଗାୟନକାଳ ଉପସ୍ଥିତ, ଆମ୍ଭମାନଙ୍କ ଦେଶରେ ଘୁଘୁର ରବ ଶୁଣାଯାଉଅଛି, ଡିମ୍ବୁରୀ ବୃକ୍ଷ ସୋସ୍ ଅପକ୍ୱ ଫଳମାନ ପକ୍ୱ କରୁଅଛି ଓ ଦ୍ରାକ୍ଷାଲତା ପୁଷ୍ପିତ ହୋଇ ସୁବାସ ଦେଉଅଛି। ହେ ମୋର ପ୍ରିୟେ, ମୋର ସୁନ୍ଦରୀ, ଉଠ ବାହାରି ଆସ। ଦେଖନ୍ତୁ ଲେଖା ଅଛି, ହେ ମୋର ପ୍ରିୟେ, ମୋର ସୁନ୍ଦରୀ, ଉଠ ବାହାରି ଆସ। ଖ୍ରୀଷ୍ଟ ମଣ୍ଡଳୀକୁ ପ୍ରେମ କଲେ ଓ ତାହା ନିମନ୍ତେ ଆପଣାକୁ ଦେଲେ। ସେ ଏହା କଲେ କାରଣ ସେ ତାହାଙ୍କର ମଣ୍ଡଳୀକୁ ଏହି ଜଗତ ମଧ୍ୟରୁ ନେଇଯିବା ନିମନ୍ତେ ଆଗମନ କରିବାକୁ ଯାଉଅଛନ୍ତି। ସେ ଏହାକୁ ପବିତ୍ର ମଣ୍ଡଳୀ ସ୍ୱରୂପେ ନିଜ ନିମନ୍ତେ ଉପସ୍ଥାପିତ କରିବାକୁ ଯାଉଅଛନ୍ତି। ତେଣୁକରି ଖ୍ରୀଷ୍ଟ ବିଶ୍ୱାସୀ ସ୍ୱରୂପେ ଆମେ ପ୍ରତ୍ୟେକ ସେହି ସୂଚୀକରଣ ଆବଶ୍ୟକ କରୁ। ସେ ଆମମାନଙ୍କୁ ତାହାଙ୍କର ବାକ୍ୟରୂପ ଜଳ ପ୍ରକ୍ଷାଳନ ଦ୍ୱାରା ସୂଚୀ ତଥା ପବିତ୍ରୀକୃତ କରନ୍ତି। ସେହି କାରଣରୁ ଆମମାନେ ବାଇବଲ ଅଧ୍ୟୟନ କରିବା ନିତାନ୍ତ ଆବଶ୍ୟକ। ସେ ମଣ୍ଡଳୀକୁ ପବିତ୍ର, ନିଖୁନ୍ତ ଓ ନିଷ୍କଳଙ୍କ ରୂପେ ଆପଣାଠାରେ ଉପସ୍ଥାପିତ କରିବାକୁ ଚାହାନ୍ତି। ସେ ଚାହାନ୍ତି ଏହା ଯେପରି ପବିତ୍ର ଓ ନିଷ୍କଳଙ୍କ ହୋଇ ରୁହେ। ସେହି କାରଣରୁ ସେ କହନ୍ତି, ହେ ମୋର ପ୍ରିୟେ, ମୋର ସୁନ୍ଦରୀ, ଉଠ ବାହାରି ଆସ, କାରଣ ଦେଖ ଶୀତକାଳ ଗତ ହେଲା। ଏହି ଜଗତରେ ଆତ୍ମିକ ଜୀବନରେ ଶୀତଳତା ବା ଶିଥିଳତା ଆମେ ଅନୁଭବ କରୁ। ବୃଷ୍ଟି ଶେଷ ହୋଇଗଲା, ଜୀବନର ଝଡ଼ଝଞ୍ଜା ଉଭେଇଯିବ। ପ୍ରିୟ ବନ୍ଧୁ, ଆପଣ କ'ଣ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ଏହି ଜଗତରେ କଠିନ ସମୟ ମଧ୍ୟ ଦେଇ ଜୀବନ ଅତିବାହିତ କରୁଅଛନ୍ତି? ଖ୍ରୀଷ୍ଟ ମଧ୍ୟ କହନ୍ତି, ଏହି ଜଗତରେ ତୁମମାନଙ୍କ ନିମନ୍ତେ କ୍ଲେଶ ଅଛି, ତେଣୁ ଆପଣ ଯଦି କ୍ଲେଶ ମଧ୍ୟ ଦେଇ ଗତି କରୁଅଛନ୍ତି, ତାହେଲେ ଦୁଃଖ କରନ୍ତୁ ନାହିଁ କି ବିଶ୍ୱାସରେ ଭାଙ୍ଗି ପଡ଼ନ୍ତୁ ନାହିଁ। ଆପଣ ଯେ ଖ୍ରୀଷ୍ଟଙ୍କର ହୋଇପାରିଛନ୍ତି, ଏହା ହିଁ ତହିଁର ଚିହ୍ନ। ମାତ୍ର ସେ ଯେତେବେଳେ ପୁନର୍ବାର ଏହି ଜଗତକୁ ଆଗମନ କରିବେ, ସେତେବେଳେ ସମସ୍ତ ପ୍ରକାର ସମସ୍ୟା ଦୂର ହୋଇଯିବ। ସେ ଆପଣଙ୍କର ଚକ୍ଷୁରୁ ସମସ୍ତ ଅଶ୍ରୁଜଳ ପୋଛିଦେବେ, ପ୍ରତ୍ୟେକ ଭଗ୍ନ ହୃଦୟ ସୁସ୍ଥ ହେବ। ଆମମାନେ ଯେତେବେଳେ ତାହାଙ୍କ ସମ୍ମୁଖରେ ଉପସ୍ଥିତ ହେବା, ସେତେବେଳେ ସମସ୍ତ ଦୁଃଖ ଦୂର ହୋଇଯିବ, କାରଣ ଦେଖ ଶୀତକାଳ ଗତ ହେଲା, ବୃଷ୍ଟି ଶେଷ ହୋଇଗଲା। ଭୂମିରେ ପୁଷ୍ପ ପ୍ରସ୍ଫୁଟିତ ହେଉଅଛି। ପ୍ରଭୁ ଯୀଶୁଖ୍ରୀଷ୍ଟ ଯେତେବେଳେ ତାହାଙ୍କର ନିଜ ଲୋକମାନଙ୍କୁ ଏହି ଜଗତରୁ ତାହାଙ୍କ ଦ୍ୱାରା ପ୍ରସ୍ତୁତ ହୋଇ ରହିଥିବା ଅତି ସୁନ୍ଦର ଗୃହକୁ ନେଇଯିବା ନିମନ୍ତେ ଆଗମନ କରିବେ, ମୁଁ ବିଶ୍ୱାସ କରେ ଯେ ଏହା ସେହି ଅତି ସୁନ୍ଦର ଫୁଲ ବଗିଚା ମଧ୍ୟକୁ ହେବ। ମୁଁ ଭାବେ ଯେ ସେହି ନୂତନ ଜେରୁସାଲମରେ ପ୍ରଚୁର ପରିମାଣରେ ଫୁଲଗୁଡ଼ିକ ପରିଲକ୍ଷିତ ହେବ। ପକ୍ଷୀଗଣର ଗାୟନ କାଳ ଉପସ୍ଥିତ, ଆମମାନଙ୍କ ଦେଶରେ ଘୁଘୁର ରବ ଶୁଣାଯାଉଅଛି। ପକ୍ଷୀଗଣର ଗାୟନ କାଳ ଉପସ୍ଥିତ, ଏହା ଏକ ସୁନ୍ଦର ଉକ୍ତି, କାରଣ ଯେତେବେଳେ ଆମେ ତାହାଙ୍କର ଉପସ୍ଥିତି ମଧ୍ୟରେ ପ୍ରବେଶ କରିବା ସେତେବେଳେ ଅନେକ ଗୀତ ଗାୟନ କରାଯିବ। ଦିନେ ଆମେ ଯେତେବେଳେ ତାହାଙ୍କର ଉପସ୍ଥିତି ମଧ୍ୟକୁ ଆସିବା ସେହି ସମୟରେ ଆମେ ପ୍ରଭୁଙ୍କ ନିମନ୍ତେ ନୂତନ ଗୀତ ଗାନ କରିବା, କାରଣ ସେ ଆଶ୍ଚର୍ଯ୍ୟ ବିଷୟମାନ ସାଧନ କରିଅଛନ୍ତି। ଆମେମାନେ ସେହି ନୂତନ ତଥା ଗୌରବମୟ ଶରୀରରେ ତାହାଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କରିବା। ତାହାଙ୍କର ସେହି ମହାନ ପରିତ୍ରାଣ କାର୍ଯ୍ୟକୁ ସ୍ମରଣ କରି ଆମମାନେ ତାହାଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କରିବା। ଆମମାନଙ୍କ ଦେଶରେ ଘୁଘୁର ରବ ଶୁଣାଯାଉଅଛି। ଏହି ଘୁଘୁ ଏକ ବଣୁଆ କାପ୍ତା, ଯାହାକି ପ୍ରାୟ ଅଧିକାଂଶ ସ୍ଥାନରେ ପରିଲକ୍ଷିତ ହୁଏ। ତେବେ ଏହି ଘୁଘୁ ବା କାପ୍ତାକୁ ଶାନ୍ତିର ପ୍ରତୀକ ସ୍ୱରୂପେ ଗ୍ରହଣ କରାଯାଏ। ଏହାର କାରଣ ହେଉଛି ଯେ ନୁହଙ୍କ ସମୟର ଜଳପ୍ଲାବନ ସମୟରେ ଯେତେବେଳେ ପୃଥିବୀ ଉପରୁ ଜଳ କମିବାକୁ ଲାଗିଲା, ସେତେବେଳେ ଏହି କାପ୍ତା ଆପଣା ଚଞ୍ଚୁରେ ଜିତବୃକ୍ଷର ଏକ କଅଁଳିଆ ପତ୍ର ଧରି ନୁହଙ୍କ ନିକଟକୁ ଫେରିଆସିଥିଲା। ତାହା ହିଁ ଶାନ୍ତିର ବିଷୟକୁ ପ୍ରକାଶ କରେ, କାରଣ ପୃଥିବୀ ଉପରୁ ଈଶ୍ୱରଙ୍କର ବିଚାର ଅପସାରିତ ହୋଇଥିଲା। ଆହୁରି ମଧ୍ୟ ଏହି କାପ୍ତା ସମ୍ପୂର୍ଣ୍ଣ ପରିତ୍ରାଣର ବିଷୟକୁ ପ୍ରକାଶ କରେ, ଯାହାକି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ପ୍ରାପ୍ତ ହୋଇଥାନ୍ତି, କାରଣ ସେହି ବିଚାର ଅପସାରିତ ହୋଇଅଛି। ଏହା ଅପସାରିତ ହୋଇଅଛି କାରଣ ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ସେହି ବିଚାର ବହନ କଲେ। ସେ ଆମମାନଙ୍କ ତରଫରୁ ସେହି କୃଷୀୟ ମୃତ୍ୟୁ ଭୋଗ କଲେ, ଯେପରି ସେ ଆମମାନଙ୍କୁ ଈଶ୍ୱରଙ୍କର ବିଚାରରୁ ଉଦ୍ଧାର କରିପାରନ୍ତି। ମୋର ଯୋଗ୍ୟତା ବା ଧର୍ମକର୍ମ ହେତୁ ମୁଁ ଉଦ୍ଧାର ପ୍ରାପ୍ତ ନୁହେଁ, ମାତ୍ର ଖ୍ରୀଷ୍ଟଙ୍କ ହେତୁ। ପ୍ରିୟ ବନ୍ଧୁ, ଆପଣଙ୍କର ପାପ ଆଜି ଆପଣଙ୍କ ଉପରେ ବୋଝ ସ୍ୱରୂପ ହୋଇ ରହିଅଛି ନା ଖ୍ରୀଷ୍ଟଙ୍କ ଉପରେ ବର୍ତ୍ତିଅଛି? ଯଦି ଏହା ଆପଣଙ୍କ ଉପରେ ଏପର୍ଯ୍ୟନ୍ତ ବୋଝ ସ୍ୱରୂପ ହୋଇ ରହିଅଛି, ତାହେଲେ ସେହି ଖ୍ରୀଷ୍ଟଙ୍କ ନିକଟକୁ ଯାଆନ୍ତୁ ଓ ତାହାଙ୍କ ନିକଟରେ ନିଜର ପାପ ସବୁ ସ୍ୱୀକାର କରନ୍ତୁ। ଆପଣ ଯଦି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତି, ତାହେଲେ ସେ ଆପଣଙ୍କର ପାପର ବୋଝରୁ ଆପଣଙ୍କୁ ମୁକ୍ତ କରିଦେବେ, କାରଣ ସେ ଆପଣଙ୍କ ନିମନ୍ତେ ପ୍ରାୟଶ୍ଚିତ ବଳି ସ୍ୱରୂପ ହୋଇଅଛନ୍ତି ଓ ସେହି ବିଚାର ଅପସାରିତ ହୋଇଅଛି। ଆପଣ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ସେହି ପରିତ୍ରାଣର ଅଧିକାରୀ ହୋଇପାରିବେ। ସେହି ଘୁଘୁ ବା କାପ୍ତା ଶାନ୍ତିର ବିଷୟକୁ ଉପସ୍ଥାପିତ କରେ, ଯାହାକି ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ସାଧନ କରିଅଛନ୍ତି। ତେଣୁକରି ସେ ଯେତେବେଳେ ତାଙ୍କର ବିଶ୍ୱାସୀ ମଣ୍ଡଳୀକୁ ନେଇଯିବା ନିମନ୍ତେ ଏହି ଜଗତକୁ ଆଗମନ କରିବେ, ସେତେବେଳେ ତାହାଙ୍କଠାରେ ବିଶ୍ୱାସ କରୁଥିବା ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ତାହାଙ୍କ ସହିତରେ ମିଳିତ ହେବେ, କାରଣ ସେ ତାହାଙ୍କର ବିଶ୍ୱାସୀ ମଣ୍ଡଳୀ ନିମନ୍ତେ ଆପଣଙ୍କୁ ଉତ୍ସର୍ଗ କରିଅଛନ୍ତି ଓ ତାହାଙ୍କର ପବିତ୍ର ତଥା ବହୁମୂଲ୍ୟ ରକ୍ତ ଦ୍ୱାରା କିଣିଅଛନ୍ତି ଓ ଶାନ୍ତି ପ୍ରଦାନ କରିଅଛନ୍ତି। କାପ୍ତା ଏହାର ପ୍ରତୀକ। ଆହୁରି ଲେଖା ଅଛି, ଡିମ୍ବୁରୀ ବୃକ୍ଷ ସ୍ୱ ଅପକ୍ୱ ଫଳମାନ ପକ୍ୱ କରୁଅଛି ଓ ଦ୍ରାକ୍ଷାଲତା ପୁଷ୍ପିତ ହୋଇ ସୁବାସ ଦେଉଅଛି। ଏହିସବୁ ବସନ୍ତ ଋତୁର ଚିହ୍ନ, ଖ୍ରୀଷ୍ଟଙ୍କ ସହିତ ଖ୍ରୀଷ୍ଟ ବିଶ୍ୱାସୀର ମିଳନର ସମୟ। ହେ ମୋର ପ୍ରିୟ, ମୋର ସୁନ୍ଦରୀ, ଉଠ, ବାହାରି ଆସ। ପ୍ରଥମ ଥେସଲୋନିକି 4 16 ପଦରେ ଲେଖା ଅଛି, ସେଥିରେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଥାଇ ମରିଅଛନ୍ତି ସେମାନେ ପ୍ରଥମରେ ଉଠିବେ। ସେହିପରି ଯୋହନ 14:2-3 ପଦରେ ପ୍ରଭୁ ଯୀଶୁ ଏହିପରି କହନ୍ତି, ମୋର ପିତାଙ୍କ ଗୃହରେ ଅନେକ ବାସସ୍ଥାନ ଅଛି, ଯଦି ନଥାନ୍ତା ତାହେଲେ ମୁଁ ତୁମମାନଙ୍କୁ କହିଥାନ୍ତି, ମୁଁ ତୁମମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରିବାକୁ ଯାଉଅଛି, ପୁଣି ମୁଁ ଯାଇ ତୁମମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କଲେ ପୁନର୍ବାର ଆସିବି, ଆଉ ମୁଁ ଯେଉଁ ସ୍ଥାନରେ ଥାଏ ତୁମେମାନେ ମଧ୍ୟ ଯେପରି ସେହି ସ୍ଥାନରେ ରହିବ ସେଥିନିମନ୍ତେ ତୁମମାନଙ୍କୁ ଆପଣା ନିକଟକୁ ଘେନିଯିବି। ଏହା ହିଁ ସେଦିନର ଡାକରା ହେବ, ହେ ମୋର ପ୍ରିୟ, ମୋର ସୁନ୍ଦରୀ, ଉଠ, ବାହାରି ଆସ। ବର୍ତ୍ତମାନ ଆମେ ସେହି କପୋତିକୁ ଶୈଳର ଫାଟରେ ଲକ୍ଷ୍ୟ କରିବାକୁ ଯିବା। 2:14 ଲେଖା ଅଛି, ହେ ମୋର କପୋତି, ତୁମ୍ଭେ ଶୈଳର ଫାଟରେ ଗଡ଼ନ୍ତି ସ୍ଥାନର ଅନ୍ତରାଳରେ ଅଛ। ମୋତେ ତୁମ୍ଭେ ରୂପ ଦେଖିବାକୁ ଦିଅ, ମୋତେ ତୁମ୍ଭ ରବ ଶୁଣିବାକୁ ଦିଅ, କାରଣ ତୁମ୍ଭ ରବ ସୁମିଷ୍ଟ ଓ ତୁମ୍ଭ ରୂପ ମନୋହର। ଗୀତ ସଂହିତା 74 ପର୍ବର 19 ପଦରେ ଗୀତ ରଚକ ଏହିପରି ନିବେଦନ କରନ୍ତି, ତୁମ୍ଭ ଘୁଗୁର ପ୍ରାଣ ବନ୍ୟ ପଶୁକୁ ସମର୍ପଣ କର ନାହିଁ, ଆପଣା ଦୁଃଖୀ ଲୋକର ପ୍ରାଣ ଚିରକାଳ ବିସ୍ମୃତ ହୁଅ ନାହିଁ। ତେବେ ପ୍ରଶ୍ନ ଆସେ, ପ୍ରଭୁ କ'ଣ ତାହାଙ୍କର ବିଶ୍ୱାସୀମାନଙ୍କୁ ବନ୍ୟ ପଶୁମାନଙ୍କୁ ସମର୍ପଣ କରିବେ? କିନ୍ତୁ ଆମମାନଙ୍କୁ କୁହାଯାଏ ଯେ ସେ ଆମମାନଙ୍କୁ ଶୈଳର ଛିଦ୍ରମାନଙ୍କରେ ଲୁଚାଇ ରଖିବେ ଓ ସେହି ଶୈଳ ଖ୍ରୀଷ୍ଟଙ୍କର ନିଦର୍ଶନ ସ୍ୱରୂପ। ସେ ହେଉଛନ୍ତି ସେହି ପଥର ଯେଉଁ ପଥର ଉପରେ ମଣ୍ଡଳୀ ନିର୍ମିତ ହୋଇଅଛି। ସେ ଆମମାନଙ୍କର ବିଚାର ବହନ କଲେ ଓ ଆମେ ତାହାଙ୍କଠାରେ ବିଶ୍ରାମ ନେଇପାରିବା। ତାହା କେବଳ ଆମମାନଙ୍କୁ ପରିତୃପ୍ତି ଦିଏ ନାହିଁ, ମାତ୍ର ନିରାପଦ ଓ ସୁରକ୍ଷା ମଧ୍ୟ ପ୍ରଦାନ କରେ। ଆପଣ ଯଦି ସେହି ଶୈଳ ଉପରେ ଅଛନ୍ତି, ତାହେଲେ ଆପଣ ସୁରକ୍ଷିତ। କାପ୍ତା ମଧ୍ୟ ପବିତ୍ର ଆତ୍ମାଙ୍କ ନିମନ୍ତେ ଏକ ପ୍ରତୀକ ସ୍ୱରୂପ। ପବିତ୍ର ଆତ୍ମା କପୋତ ରୂପରେ ପ୍ରଭୁ ଯୀଶୁଙ୍କ ଉପରେ ଅବତରଣ କଲେ। ପ୍ରତ୍ୟେକ ଜଣ ଯେଉଁମାନେ କି ଖ୍ରୀଷ୍ଟଙ୍କଠାରେ ଅଛନ୍ତି, ସେମାନଙ୍କ ମଧ୍ୟରେ ଏହି କପୋତ ରୂପକ ଆତ୍ମା ଅଧିଷ୍ଠାନ କରନ୍ତି। ରୋମିଓ 8 ପର୍ବର 9 ପଦରେ ଲେଖା ଅଛି, କିନ୍ତୁ ଈଶ୍ୱରଙ୍କ ଆତ୍ମା ଯଦି ତୁମମାନଙ୍କଠାରେ ବାସ କରନ୍ତି, ତାହେଲେ ତୁମେମାନେ ଶରୀରର ବଶରେ ନାହୁଁ, ମାତ୍ର ଆତ୍ମାଙ୍କ ବଶରେ ଅଛ। ଯଦି କେହି ଖ୍ରୀଷ୍ଟଙ୍କ ଆତ୍ମା ପାଇନଥାଏ, ତେବେ ସେ ତାହାଙ୍କର ନୁହେଁ। ପ୍ରକୃତ ଖ୍ରୀଷ୍ଟ ବିଶ୍ୱାସୀ ତାହାର ସରଳତା, ଭଦ୍ରତା ଓ ନମ୍ରତା ନେଇ କପୋତ ପରି। ପ୍ରଭୁ ଯୀଶୁ ମଧ୍ୟ ଏହିପରି ଉପଦେଶ ଦିଅନ୍ତି, ସର୍ପପରି ବୁଦ୍ଧିମାନ ଓ କପୋତ ପରି ଅହିଂସକ ହୁଅ। ପ୍ରିୟ ବନ୍ଧୁ, ବର୍ତ୍ତମାନର ଏହି ଜଗତରେ ଆମେ କେବଳ କପୋତ ପରି ଅହିଂସକ ହେବା ଆବଶ୍ୟକ ନୁହେଁ, ଏଥିସହିତ ସର୍ପପରି ବୁଦ୍ଧିମାନ ବା ଚତୁର ହେବା ମଧ୍ୟ ଆବଶ୍ୟକ। କପୋତ ଏକ ଭୀରୁ ବା କାପୁରୁଷ ପକ୍ଷୀ, ସେଥିପାଇଁ ପ୍ରଭୁ ଏହିପରି କହନ୍ତି, ଯାହାକି ହୋସିଓ 11 ପର୍ବର 11 ପଦରେ ଲେଖା ଅଛି, ସେମାନେ ପକ୍ଷୀ ପରି ମିଶରରୁ ଓ କପୋତ ପରି ଅସୁର ଦେଶରୁ ଥର ଥର ହୋଇ ଆସିବେ, ପୁଣି ଆମ୍ଭେ ସେମାନଙ୍କୁ ସେମାନଙ୍କ ଗୃହରେ ବାସ କରାଇବା, ଏହା ପ୍ରଭୁ ସଦାପ୍ରଭୁ କହନ୍ତି। କପୋତ ଶୈଳର ଛିଦ୍ରରେ ଏକ ସୁରକ୍ଷିତ ସ୍ଥାନ ଆବଶ୍ୟକ କରେ। ଖ୍ରୀଷ୍ଟ ସେହି ଶୈଳର ଏକ ଚମତ୍କାର ନିଦର୍ଶନ, ଯିଏକି ଆମମାନଙ୍କ ନିମନ୍ତେ କ୍ଷତବିକ୍ଷତ ହେଲେ। ଏପରିକି କେହି ଜଣେ କହନ୍ତି, ମୁଁ ଏକ ବର୍ଷାର କ୍ଷତ ମଧ୍ୟ ଦେଇ ଖ୍ରୀଷ୍ଟଙ୍କ ହୃଦୟରେ ପ୍ରବେଶ କରିଅଛି। ପ୍ରିୟ ବନ୍ଧୁ, ଆମେ ପ୍ରତ୍ୟେକ ସେହି ଖ୍ରୀଷ୍ଟଙ୍କ ପ୍ରାୟଶ୍ଚିତ ବଳି ହେତୁ ସୁରକ୍ଷିତ ହୋଇଅଛୁ। ଆସନ୍ତୁ ଏହାପରେ କ୍ଷୁଦ୍ର ଶୃଗାଳମାନଙ୍କ ସମ୍ପର୍କରେ କିଛି ଆଲୋଚନା କରିବାକୁ ଯିବା। 2 ପର୍ବର 15 ପଦରେ ଲେଖା ଅଛି, ଆମ୍ଭମାନଙ୍କ ପାଇଁ ଦ୍ରାକ୍ଷା କ୍ଷେତ୍ର ନାଶକ ଶୃଗାଳମାନଙ୍କୁ କ୍ଷୁଦ୍ର ଶୃଗାଳମାନଙ୍କୁ ଧର, କାରଣ ଆମ୍ଭମାନଙ୍କ ଦ୍ରାକ୍ଷା କ୍ଷେତ୍ର ପୁଷ୍ପିତ ହୋଇଅଛି। ସେମାନେ ବଡ଼ ଶୃଗାଳମାନଙ୍କ ଦାଉରୁ ରକ୍ଷା ପାଇବା ନିମନ୍ତେ ବାଡ଼ ବା ପ୍ରାଚୀର ଘେରେଇ ପାରୁଥିଲେ, ମାତ୍ର ସେମାନେ କ୍ଷୁଦ୍ର ଶୃଗାଳମାନଙ୍କ ହେତୁ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଆଉ ସେହିସବୁ କ୍ଷୁଦ୍ର ଶୃଗାଳମାନେ ଲୁଚିଛପି ଆସି ଦ୍ରାକ୍ଷାକ୍ଷେତ୍ରମାନଙ୍କରେ ପ୍ରବେଶ କରୁଥିଲେ। ଏହି କ୍ଷୁଦ୍ର ଶୃଗାଳମାନେ ଯେଉଁମାନେ କି ଅଙ୍ଗୁର ପ୍ରଭୃତିକୁ ନଷ୍ଟ କରିଦିଅନ୍ତି ଓ ଯୁବା ଦ୍ରାକ୍ଷାଲତାକୁ କାଟି ନଷ୍ଟ କରିଦିଅନ୍ତି, ଏଥିରୁ ଆମମାନଙ୍କ ନିମନ୍ତେ ମଧ୍ୟ କିଛି ଶିକ୍ଷା ମିଳେ। ଏହି ଶୃଗାଳମାନେ ଉଭୟ ରହସ୍ୟପୂର୍ଣ୍ଣ ପାପଗୁଡ଼ିକୁ ଓ ଶୃଗାଳ ପ୍ରକୃତିର ଲୋକମାନଙ୍କୁ ଉପସ୍ଥାପିତ କରେ, ଯେଉଁମାନେ କି ଅନ୍ୟମାନଙ୍କର ଜୀବନକୁ କଳୁଷିତ କରିପକାନ୍ତି। କିନ୍ତୁ ଏହି ଉଭୟ ବାପ୍ତିଜକ ଜୋହନଙ୍କ ଦ୍ୱାରା ସ୍ପଷ୍ଟ ଦିବାଲୋକ ମଧ୍ୟକୁ ଅଣାଯାଇଥିଲେ। ସେହି ରହସ୍ୟପୂର୍ଣ୍ଣ ପାପଗୁଡ଼ିକ ବିଷୟ ନେଇ ସେ ଏହିପରି କହନ୍ତି, ସେମାନଙ୍କୁ ଉତ୍ତର ଦେଲେ, ଯାହାର ଦୁଇଟି ଅଙ୍ଗରଖା ଅଛି ସେ ଯାହାର ନାହିଁ ତାହାକୁ ଗୋଟିଏ ଦେଉ, ପୁଣି ଯାହାର ଖାଦ୍ୟ ଅଛି ସେ ସେହିପରି କରୁ। ତୁମମାନଙ୍କ ନିମନ୍ତେ ଯାହା ନିରୂପିତ ତାହା ଅପେକ୍ଷା ଅଧିକ ଆଦାୟ କର ନାହିଁ, ବଳରେ କି ଛଳରେ କାହାରି ଧନ ହରଣ କର ନାହିଁ, ପୁଣି ତୁମମାନଙ୍କ ବେତନରେ ସନ୍ତୁଷ୍ଟ ହୋଇଥାଅ। ଏହାପରେ ବାପ୍ତିଜକ ଜୋହନ ସେହି ହେରୋଦ ରାଜାଙ୍କ ଆଡ଼କୁ ଅଙ୍ଗୁଳି ଦର୍ଶାଇ କହନ୍ତି, ଯାହାଙ୍କୁ କି ପ୍ରଭୁ ପୁରାତନ ଶୃଗାଳ ବୋଲି କହନ୍ତି, ତୁମ୍ଭେ ଅନ୍ୟ ଜଣେ ବ୍ୟକ୍ତିର ସ୍ତ୍ରୀକୁ ବିବାହ କରିବା ଦ୍ୱାରା ଠିକ୍ କଲ ନାହିଁ। ପ୍ରକୃତରେ ଆପଣ ଏପରି ଅପ୍ରିୟ ସତ୍ୟ କହିବା ଦ୍ୱାରା କେବେ ହେଲେ ଲୋକପ୍ରିୟତା ହାସଲ କରିପାରିବେ ନାହିଁ। ବାପ୍ତିଜକ ଜୋହନଙ୍କ ନିମନ୍ତେ ଠିକ୍ ତାହା ହିଁ ଘଟିଲା। ହେରୋଦ ରାଜାଙ୍କ ଦ୍ୱାରା ତାହାଙ୍କର ମସ୍ତକ ଛେଦନ ହେଲା। ତେବେ ସେ ଯାହୁନା କାହିଁକି ବର୍ତ୍ତମାନର ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ମଧ୍ୟରେ ଯୁବା ଶୃଗାଳମାନେ ପ୍ରବେଶ କରି ମଣ୍ଡଳୀ ମଧ୍ୟରେ ସମସ୍ୟା ଉପୁଜାନ୍ତି। ଏହା ହେଉଛି କ୍ଷୁଦ୍ର ପାପଗୁଡ଼ିକ ଯାହାକି ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ସହଭାଗିତାକୁ ଭଙ୍ଗ କରେ ଓ ଖ୍ରୀଷ୍ଟ ବିଶ୍ୱାସୀର ଜୀବନକୁ ନଷ୍ଟ କରେ। ଉଦାହରଣ ସ୍ୱରୂପ ଉପେକ୍ଷାକୃତ କ୍ଷୁଦ୍ର ପାପଗୁଡ଼ିକ। ଯାକୁବ ଚାରିପର୍ବର ସତରପଦରେ ଲେଖା ଅଛି, ଅତଏବ ଯିଏ ସତ୍କର୍ମ କରିବାକୁ ଜାଣି ତାହା କରେ ନାହିଁ ତାହାର ପାପ ହୁଏ। ଏଠାରେ ସେହି କ୍ଷୁଦ୍ର ଶୃଗାଳମାନଙ୍କ ମଧ୍ୟରୁ ଏକ ଶୃଗାଳକୁ ଆମେ ଲକ୍ଷ୍ୟ କରିବାକୁ ପାରୁ। ଏହା ହିଁ ହେଉଛି ଉପେକ୍ଷାକୃତ ବା ଅବହେଳାବଶତଃ ପାପ। ଆପଣ ଜାଣିଥିବେ ଯେ ଆମେ ଅନେକ ସମୟରେ ଈଶ୍ୱରଙ୍କ ନିମନ୍ତେ କିଛି ଉତ୍ତମ ବିଷୟ ସାଧନ କରିବା ପାଇଁ କହିଥାଉ, ମାତ୍ର ଆମେ ତାହା କରିନଥାଉ। ଆମେ ପ୍ରଭୁଙ୍କ ପ୍ରଚାର କ୍ଷେତ୍ର ନିମନ୍ତେ କିଛି କରିବା ନିମନ୍ତେ ଚିନ୍ତା କରିଥାଉ, ମାତ୍ର ତାହା କରିନଥାଉ। ଆମେ ପ୍ରାର୍ଥନା କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥାଉ, ମାତ୍ର ଆମେ ପ୍ରାର୍ଥନା କରିବା ନିମନ୍ତେ ଅବହେଳା କରିଥାଉ। ଆମେ ଈଶ୍ୱରଙ୍କ ବାକ୍ୟ ନିୟମିତ ଅଧ୍ୟୟନ କରିବା ନିମନ୍ତେ ପ୍ରତିଜ୍ଞା କରିଥାଉ, ମାତ୍ର ତହିଁରେ ମଧ୍ୟ ଅବହେଳା କରିଥାଉ। ପ୍ରଥମ ସାମୁଏଲ ବାର ପର୍ବର ତେଇଶ ପଦରେ ଲେଖା ଅଛି, ସାମୁଏଲ ଭବିଷ୍ୟତ ବକ୍ତା ଏହିପରି ପ୍ରକାଶ କରନ୍ତି, ଆହୁରି ମୁଁ ଯେ ତୁମମାନଙ୍କ ନିମନ୍ତେ ପ୍ରାର୍ଥନା କରିବାରୁ ନିବୃତ ହୋଇ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିବି ଏହା ଦୂରେଇ ଥାଉ, ମାତ୍ର ମୁଁ ତୁମମାନଙ୍କୁ ଉତ୍ତମ ଓ ସରଳ ପଥ ବିଷୟ ଶିକ୍ଷା କରାଇବି। ଏହି ସମସ୍ତରେ ଅବହେଳା କରିବା ହେଉଛି ଉପେକ୍ଷାକୃତ ପାପ। ସେହି ସମସ୍ତ ହେଉଛନ୍ତି କ୍ଷୁଦ୍ର ଶୃଗାଳମାନେ ଯାହାକି ଦ୍ରାକ୍ଷାକ୍ଷେତ୍ର ନଷ୍ଟ କରିଦିଅନ୍ତି। ଏଠାରେ ସେହି କ୍ଷୁଦ୍ର ଶୃଗାଳମାନଙ୍କ ମଧ୍ୟରୁ ଆଉ ଏକ ଶୃଗାଳକୁ ଲକ୍ଷ୍ୟ କରିବାକୁ ପାରିବା, ଆଉ ତାହା ହେଉଛି ବିଶ୍ୱାସବିହୀନ ଜୀବନ। ରୋମିଓ ଚଉଦ ପର୍ବର ତେଇଶ ପଦରେ ଲେଖା ଅଛି, ଆଉ ଯାହା କିଛି ବିଶ୍ୱାସରୁ ହୁଏ ନାହିଁ ତାହା ପାପ। ଅନେକ ସମୟରେ ଆମେ ନିଜର ଇଚ୍ଛା ଅନୁଯାୟୀ ପଦକ୍ଷେପ ନେଇଥାଉ, ମାତ୍ର ଆମେ ଏହାକୁ ବିଶ୍ୱାସର ପଦକ୍ଷେପ ବୋଲି କହିଥାଉ, କିନ୍ତୁ ଆମେ ନିଜେ ଜାଣୁ ଯେ ତାହା ପ୍ରକୃତରେ ବିଶ୍ୱାସର ପଦକ୍ଷେପ ନୁହେଁ। ମାତ୍ର ଆମେ ନିଜର ଇଚ୍ଛାକୁ ଚରିତାର୍ଥ କରିବାକୁ ଯାଇ ଏହି ପ୍ରକାର ପଦକ୍ଷେପ ନେଇଥାଉ, ତାହା ହିଁ ହେଉଛି କ୍ଷୁଦ୍ର ଶୃଗାଳ ରୂପକ ପାପ। ଆଉ ଏହି ପ୍ରକାର କ୍ଷୁଦ୍ର ଶୃଗାଳ ଈଶ୍ୱରଙ୍କ କାର୍ଯ୍ୟକୁ ନଷ୍ଟ କରେ ବା ତହିଁରେ ବିଘ୍ନ ଜନ୍ମାଏ। ଏହା ହିଁ ହେଉଛି ମନୁଷ୍ୟର ଦୁର୍ବଳତା ଯେ ସେ ନିଜ ଉପରେ ସଦାସର୍ବଦା ନିର୍ଭର କରି ଓ ନିଜର ଇଚ୍ଛାରେ ଈଶ୍ୱରଙ୍କ ଇଚ୍ଛାକୁ ଯୋଗ କରି ତହିଁରେ ଦୃଢ଼ ରହେ ଓ ତାହା ଈଶ୍ୱରଙ୍କ ଇଚ୍ଛା ବୋଲି କହେ ଓ ଈଶ୍ୱର ମୋତେ ସେହିପରି କରିବା ନିମନ୍ତେ ଚାଳନା ଦେଉଅଛନ୍ତି ବୋଲି କହେ, କିନ୍ତୁ ସେ ଜାଣେ ଯେ ତାହା ସତ୍ୟ ନୁହେଁ। ମାତ୍ର ରୋମିଓ ପତ୍ରଟି ପ୍ରକାଶ କରେ ଯେ ଆଉ ଯାହା କିଛି ବିଶ୍ୱାସରୁ ହୁଏ ନାହିଁ ତାହା ପାପ। ସେହିପରି ପକ୍ଷପାତ ବିଚାର କରିବା ମଧ୍ୟ ଏକ କ୍ଷୁଦ୍ର ଶୃଗାଳ ସଦୃଶ ଯାହାକି ଈଶ୍ୱରଙ୍କ ଲୋକମାନଙ୍କ ମଧ୍ୟରେ ପରିଲକ୍ଷିତ ହୁଏ। ଯାକୁବ ଦୁଇ ପର୍ବର ନଅ ପଦରେ ଲେଖା ଅଛି, କିନ୍ତୁ ଯଦି ମନୁଷ୍ୟର ମୁଖାପେକ୍ଷା କର ତାହେଲେ ପାପ କରୁଅଛ, ପୁଣି ସେହି ବ୍ୟବସ୍ଥା ଦ୍ୱାରା ଦୋଷୀ ବୋଲି ପ୍ରମାଣିତ ହୋଇଥାଅ। କାରଣ ଏପରି ମଧ୍ୟ ଖ୍ରୀଷ୍ଟୀୟ ମଣ୍ଡଳୀମାନଙ୍କରେ ପରିଲକ୍ଷିତ ହୁଏ ଯେ ଯେଉଁମାନେ ସମାଜ ମଧ୍ୟରେ ଧନୀ ଓ ପ୍ରତିପତ୍ତିଶାଳୀ ସେମାନଙ୍କର ଆତ୍ମିକ ଜୀବନ ସୁଦୃଢ଼ ନଥିଲେ ମଧ୍ୟ ସେମାନଙ୍କୁ ମଣ୍ଡଳୀ ମଧ୍ୟରେ ଉଚ୍ଚ ପଦପଦବୀରେ ସ୍ଥାନ ଦିଆଯାଇଥାଏ। ମାତ୍ର ଜଣେ ଦରିଦ୍ର ଆତ୍ମିକ ଜୀବନରେ ସୁଦୃଢ଼ ତଥା ଈଶ୍ୱର ପରାୟଣ ହେଲେ ମଧ୍ୟ ତାହାକୁ ତହିଁରୁ ବାଦ ଦିଆଯାଇଥାଏ, ମାତ୍ର ଏହାଦ୍ୱାରା ଈଶ୍ୱରଙ୍କ କାର୍ଯ୍ୟରେ ବାଧା ଉପୁଜିଥାଏ। ଏହାପରେ ଆମେ ଆଉ ଏକ କ୍ଷୁଦ୍ର ଶୃଗାଳକୁ ଲକ୍ଷ୍ୟ କରିବାକୁ ପାରିବା ଯେ କି ଈଶ୍ୱରଙ୍କ ରାଜ୍ୟ ନିମନ୍ତେ ମୁକ୍ତ ହସ୍ତରେ ସାହାଯ୍ୟ କରେ ନା। ଏହା ଦାନର ପରିମାଣକୁ ନେଇ ନୁହେଁ, ମାତ୍ର ଦାନ ଦେବାର ହୃଦୟକୁ ନେଇ ବିଚାର କରାଯାଏ। ଏହାଦ୍ୱାରା ମଧ୍ୟ ଈଶ୍ୱରଙ୍କ କାର୍ଯ୍ୟରେ ବାଧା ଉପୁଜେ, କାରଣ ପ୍ରଭୁ ଦାତାର ଦାନର ପରିମାଣକୁ ଦେଖନ୍ତି ନାହିଁ, ମାତ୍ର ତାହାର ହୃଦୟକୁ ଦେଖନ୍ତି। ତେବେ ଏହି ସମସ୍ତ ଛୋଟ ଛୋଟ ପାପ ଯାହାକୁ ଆମେ ବିଶେଷ ଗୁରୁତ୍ୱ ଦେଉନା, ତାହା କିନ୍ତୁ ଈଶ୍ୱରଙ୍କର ଦ୍ରାକ୍ଷାକ୍ଷେତ୍ରକୁ ସେହି କ୍ଷୁଦ୍ର ଶୃଗାଳମାନଙ୍କ ପରି ନଷ୍ଟ କରି ଛାରଖାର କରିଦେଇଥାଏ। ଏହି ବରଙ୍କର ଆଗମନର ଗୀତ ପରେ ପରେ ଆମେ ଆଉ ଏକ ଚମତ୍କାର ଉକ୍ତିକୁ ଲକ୍ଷ୍ୟ କରିବାକୁ ପାରିବା, ଯାହାକି ସେହି ମଧ୍ୟାକାଶରେ ଖ୍ରୀଷ୍ଟୀୟ ମଣ୍ଡଳୀର ଖ୍ରୀଷ୍ଟଙ୍କ ସହିତ ମିଳନର ନିଦର୍ଶନ ସ୍ୱରୂପ। ଆଉ ତାହା ହେଉଛି ମଣ୍ଡଳୀ ନିମନ୍ତେ ଖ୍ରୀଷ୍ଟଙ୍କର ପୁନରାଗମନ। ଦୁଇ ପର୍ବର ଷୋହଳ ପଦରେ ଲେଖା ଅଛି, ମୋ ପ୍ରିୟତମ ମୋହର ଓ ମୁଁ ତାଙ୍କର ଅଟେ, ସେ ଶୋଷନ ପୁଷ୍ପବନ ମଧ୍ୟରେ ଆପଣା ପଲ ଚରାଉଅଛନ୍ତି। ଏହା ଖ୍ରୀଷ୍ଟଙ୍କ ସହିତ ଖ୍ରୀଷ୍ଟ ବିଶ୍ୱାସୀର ସମ୍ପର୍କକୁ ଆତ୍ମିକ ସ୍ତରରେ ଅତି ଉଚ୍ଚତମ ସୋପାନରେ ଉପସ୍ଥାପିତ କରାଏ। ଏହାଠାରୁ ଭଳି ଅଧିକ ଆଉ କିଛି କୁହାଯାଇ ନପାରେ। ମୋହର ପ୍ରିୟତମ ମୋହର ଓ ମୁଁ ତାହାଙ୍କର ଅଟେ, ଏହା ଅତି ଘନିଷ୍ଠ ତଥା ନିବିଡ଼ ସମ୍ପର୍କକୁ ପ୍ରକାଶ କରେ। ଏହି ସମ୍ପର୍କକୁ ପ୍ରଭୁ ଯୀଶୁଖ୍ରୀଷ୍ଟ ସାତଟି ଶବ୍ଦରେ ଏହିପରି ପ୍ରକାଶ କରନ୍ତି, ତୁମ୍ଭେମାନେ ମୋଠାରେ ଓ ମୁଁ ତୁମମାନଙ୍କଠାରେ ଅଛି। ବାସ୍ତବରେ ଖ୍ରୀଷ୍ଟଙ୍କଠାରେ ସଂଯୁକ୍ତ ହେବା ଖ୍ରୀଷ୍ଟ ବିଶ୍ୱାସୀ ପକ୍ଷେ ଏକ ଗୌରବ ତଥା ପ୍ରଶଂସାର ବିଷୟ। ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତି ସେମାନେ ତାହାଙ୍କର ହୁଅନ୍ତି, ସେମାନେ ତାହାଙ୍କ ସହିତ ସେହି ସ୍ୱର୍ଗୀୟ ସ୍ଥାନରେ ଉପବେଶନ କରନ୍ତି, ତାହାଙ୍କ ଦ୍ୱାରା ଗୃହୀତ ହୁଅନ୍ତି, ତାହାଙ୍କଠାରେ ସଂଯୁକ୍ତ ହୁଅନ୍ତି ଓ ତାହାଙ୍କ ସହ ଉତ୍ଥାପିତ ହୁଅନ୍ତି। ପ୍ରିୟ ବନ୍ଧୁ, ଖ୍ରୀଷ୍ଟ ଆମମାନଙ୍କୁ ପ୍ରେମ କରି ଆମମାନଙ୍କ ନିମନ୍ତେ ଆପଣାକୁ ଦେଲେ, ଆଉ ସେ ଚାହାନ୍ତି ଆମେ ଯେପରି ତାହାଙ୍କୁ ପ୍ରେମ କରୁ ଓ ତାହାଙ୍କୁ ପ୍ରେମ କରୁ ବୋଲି ଜଗତ ନିକଟରେ ପ୍ରକାଶ କରୁ ଓ ସେହି ଉର୍ଦ୍ଧ୍ୱସ୍ତ ବିଷୟରେ ଆସକ୍ତ ହେଉ। ସେ ଶୋଷଣ ପୁଷ୍ପବନ ମଧ୍ୟରେ ଆପଣାର ପଲ ଚରାଉଅଛନ୍ତି। ଏହା ଏକ ଚମତ୍କାର ପରିତୃପ୍ତି, ସହଭାଗିତା ଓ ଆନନ୍ଦର ବିଷୟକୁ ପ୍ରକାଶ କରେ, ଯାହାକି ସେହି ମହାନ ଭୋଜନପାନର ମେଜରେ ଖ୍ରୀଷ୍ଟ ବିଶ୍ୱାସୀ ଖ୍ରୀଷ୍ଟଙ୍କ ସହିତ ଉପଭୋଗ କରିଥାଏ। ଏହା ଅତି ସୁନ୍ଦର ତଥା ମଧୁର ସମୟ। ଆଜି ପ୍ରତ୍ୟେକ ଏକ ଉତ୍ତମ ସମୟର ଅପେକ୍ଷାରେ ଅଛନ୍ତି, କିନ୍ତୁ ଏହା କେବଳ ଖ୍ରୀଷ୍ଟଙ୍କ ସହିତ ସେହି ସହଭାଗିତାର ମେଜରେ ବସି ତାଙ୍କଠାରେ ଆନନ୍ଦ କରିବା ଦ୍ୱାରା ଆମେ ଏକ ବାସ୍ତବ ତଥା ଚମତ୍କାର ପରିତୃପ୍ତି, ସହଭାଗିତା ତଥା ଆନନ୍ଦ ପାଇପାରିବା, ଯାହାକି ଜଗତର କୌଣସି ବିଷୟ ଆମମାନଙ୍କୁ ଦେଇ ନପାରେ। କିନ୍ତୁ ଆଜି ଅନେକ ତାହା ପାଇବାକୁ ଚାହାନ୍ତି ନାହିଁ। ସେମାନେ ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ହେବାକୁ ବା ତାହାଙ୍କର ହେବାକୁ ଚାହାନ୍ତି ନାହିଁ, ମାତ୍ର ସେମାନେ ସେମାନଙ୍କର ଚିନ୍ତାଧାରା ଅନୁଯାୟୀ ଜୀବନରେ ସେହି ଆତ୍ମିକ ପରିତୃପ୍ତି ଲାଭ କରିବାକୁ ଚାହାନ୍ତି, ମାତ୍ର ତାହା ସମ୍ଭବ ନୁହେଁ। କିନ୍ତୁ ଆମେ ଖ୍ରୀଷ୍ଟଙ୍କୁ ପ୍ରେମ କରି ତାହାଙ୍କୁ ନିଜର କରିବା ଦ୍ୱାରା ପାଇପାରିବା। ଏହାପରେ ସତର ପଦରେ ଲେଖା ଅଛି, ହେ ମୋର ପ୍ରିୟତମ, ଦିବସ ଶୀତଳ ହେବା ଓ ଛାୟା ବହିଯିବା ପର୍ଯ୍ୟନ୍ତ ତୁମେ ଫେରିଆସି ବେଥର ପର୍ବତ ଶ୍ରେଣୀସ୍ଥ ହରିଣ ଓ ମୃଗ ଶାବକ ତୁଲ୍ୟ ହୁଅ। ପ୍ରିୟ ବନ୍ଧୁ, ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ସେହି ଘନ କାଳିମାମୟ ମୃତ୍ୟୁର ଦ୍ୱାର ଦେଇ ପ୍ରବେଶ କରି ପ୍ରଭାତକାଳୀନ ପୁନରୁତ୍ଥାନର ଦ୍ୱାର ମଧ୍ୟ ଦେଇ ବାହାରି ଆସିଅଛନ୍ତି ଓ ସେ ବିଜୟର ସହିତ ଓ ମା ଗୌରବରେ ଆଗମନ କରୁଅଛନ୍ତି। ତେଣୁ ଆସନ୍ତୁ ତାଙ୍କର ଆଗମନ ନିମନ୍ତେ ପ୍ରସ୍ତୁତ ରହୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା, ବିଶ୍ୱବାଣୀ, ପୋଷ୍ଟବକ୍ସ ନମ୍ବର 33, ଭୁବନେଶ୍ୱର 751001। ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା, ବିଶ୍ୱବାଣୀ, ପୋଷ୍ଟବକ୍ସ ନମ୍ବର 33, ଭୁବନେଶ୍ୱର 751001। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।